ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ୱେବ୍ସ ଶିଖର ସମ୍ମିଳନୀ ବିଶ୍ୱ ମଞ୍ଚରେ ଭାରତର ସୃଜନଶୀଳ ଶକ୍ତିକୁ ପ୍ରତିନିଧିତ୍ୱ କରୁଛି, କହିଛନ୍ତି ପ୍ରଧାନମନ୍ତ୍ରୀ। ଜାତିଗତ ଜନଗଣନା ନିଷ୍ପତ୍ତି ସାମାଜିକ ନ୍ୟାୟ ପ୍ରତି ଏନ୍ଡିଏ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି, କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରମିକ ଶ୍ରେଣୀର ଅବଦାନକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଆଜି ପାଳିତ ହେଉଛି ଆନ୍ତର୍ଜାତିକ ଶ୍ରମିକ ଦିବସ। ମହାରାଷ୍ଟ୍ର ଓ ଗୁଜରାଟର ଆଜି ସ୍ଥାପନା ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ଏବଂ ଆଇପିଏଲ୍ ଟି20 କ୍ରିକେଟ୍ ସିରିଜ୍ର ଆଜିର ମ୍ୟାଚ୍ରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମୁମ୍ବାଇର ଜିଓ ୱାର୍ଲଡ୍ ସମ୍ମିଳନୀ କେନ୍ଦ୍ରରେ ପ୍ରଥମ ବିଶ୍ୱ ଦୃଶ୍ୟ ଶ୍ରାବ୍ୟ ମନୋରଞ୍ଜନ ଶିଖର ସମ୍ମିଳନୀ ୱେବ୍ସ 2025କୁ ଉଦ୍ଘାଟନ କରିଛନ୍ତି। ୱେବ୍ସ 2025ର ବାର୍ତ୍ତା ରହିଛି କନେକ୍ଟିଂ କ୍ରିଏଟର୍ସ କନେକ୍ଟିଂ କଣ୍ଟ୍ରିଜ୍, ନିର୍ମାତାମାନଙ୍କୁ ଯୋଡ଼ିବା, ଦେଶ ଯୋଡ଼ିବା। ଏହି ଅବସରରେ ଶ୍ରୀ ମୋଦି କହିଛନ୍ତି ଏହା ଏକ ସଂକ୍ଷିପ୍ତ ନାମ ନୁହେଁ, ବରଂ ସଂସ୍କୃତି, ସୃଜନଶୀଳତା ଏବଂ ସାର୍ବଜନୀନ ସମ୍ପର୍କର ଏକ ପ୍ରଚେଷ୍ଟା। ସେ କହିଛନ୍ତି ଏହି ବିଶ୍ୱସ୍ତରୀୟ ମଞ୍ଚ କଳାକାର ଏବଂ ନିର୍ମାତାଙ୍କ ନୂତନ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବ। 100ରୁ ଅଧିକ ଦେଶର କଳାକାର, ନିବେଶକ, ଉଦ୍ଭାବକ ଏବଂ ନୀତି ନିର୍ମାତାମାନେ ଗୋଟିଏ ମଞ୍ଚରେ ଏକାଠି ହୋଇଥିବାରୁ ୱେବ୍ସ 2025 ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ୱେବ୍ସ ବଜାରର ଏହି ପଦକ୍ଷେପକୁ ପ୍ରଶଂସା କରି ଶ୍ରୀ ମୋଦି କହିଛନ୍ତି ଏହା ନିର୍ମାତା ଏବଂ ସୃଜନଶୀଳ ବ୍ୟକ୍ତିମାନଙ୍କୁ ଉତ୍ସାହିତ କରିବ।
वेव एक ऐसा ग्लोबल प्लेटफॉर्म है जहां हर कलाकार, हर युवा एक नए आइडिया के साथ क्रिएटिव वर्ल्ड के साथ जुड़ेगा।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ୱେବ୍ସ ଶିଖର ସମ୍ମିଳନୀ ବିଶ୍ୱ ମଞ୍ଚରେ ଭାରତର ସୃଜନଶୀଳ ଶକ୍ତିକୁ ପ୍ରଦର୍ଶନ କରୁଛି। ସେ କହିଛନ୍ତି ଆଜି ଭାରତ ଚଳଚ୍ଚିତ୍ର ଉତ୍ପାଦନ, ଡିଜିଟାଲ୍ ବିଷୟବସ୍ତୁ, ଗେମିଂ, ଫ୍ୟାସନ, ସଙ୍ଗୀତ ଏବଂ ଲାଇଭ୍ କନ୍ସର୍ଟ ପାଇଁ ବିଶ୍ୱସ୍ତରୀୟ ହବ୍ ଭାବରେ ଉଭା ହୋଇଛି।
तब भारत के पास हजारों वर्ष की अपनी कहानियों का खजाना है। इस खजाने को दुनिया के कोने कोने में ले जाना, आने वाली पीढ़ियों के सामने नए और इंटरेस्टिंग तरीके से रखना, ये वेव्स प्लेटफॉर्म की बड़ी जिम्मेदारी है।
ୱେବ୍ସ ଶିଖର ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନରେ ଉଦ୍ବୋଧନ ଦେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଏହି ଶିଖର ସମ୍ମିଳନୀ ନିର୍ମାତାମାନଙ୍କୁ ଏକ ବିଶ୍ୱସ୍ତରୀୟ ମଞ୍ଚ ପ୍ରଦାନ କରିବ ଏବଂ ନୂତନ ଜ୍ଞାନକୌଶଳ ବିଷୟରେ ସୂଚନା ପ୍ରଦାନ କରିବ। ସେ କହିଛନ୍ତି 400 କୋଟି ଟଙ୍କାର ପାଣ୍ଠିରେ ମୁମ୍ବାଇରେ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ କ୍ରିଏଟିଭ୍ ଟେକ୍ନୋଲୋଜି ପ୍ରତିଷ୍ଠା କରାଯିବ ଏବଂ ଏହା ବିଶ୍ୱ ସୃଜନଶୀଳ ଇକୋସିଷ୍ଟମ୍ରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ୱେବ୍ସ ଶିଖର ସମ୍ମିଳନୀରେ ଯୋଗଦେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ କହିଛନ୍ତି ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ରରେ ଭାରତ ବିଶ୍ୱର ନେତୃତ୍ୱ ନେବାକୁ ଯାଉଛି। ସେ କହିଛନ୍ତି ମନୋରଞ୍ଜନ ଅର୍ଥନୀତି ହେଉଛି ଭାରତ ଏବଂ ମହାରାଷ୍ଟ୍ର ପାଇଁ ନୂତନ ବିକାଶ ଇଞ୍ଜିନ୍। ଏହି ଶିଖର ସମ୍ମିଳନୀ ଜରିଆରେ ଭାରତ ଏକ ସୃଜନଶୀଳ ମହାଶକ୍ତିରେ ପରିଣତ ହୋଇ ଆଗାମୀ ଦିନରେ ବିଶ୍ୱର ନେତୃତ୍ୱ ନେବାକୁ ପ୍ରସ୍ତୁତି ଆରମ୍ଭ କରିଛି ବୋଲି ସେ କହିଛନ୍ତି। ଏହି ଅବସରରେ ଶିଳ୍ପପତି ମୁକେଶ ଅମ୍ବାନୀ ଭାରତର ମନୋରଞ୍ଜନ ଏବଂ ସାଂସ୍କୃତିକ ଶିଳ୍ପକୁ ମହାନ ଶକ୍ତି ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ୱେବ୍ସ ହେଉଛି ଏଭଳି ଏକ ମଞ୍ଚ ଯେଉଁଠାରେ ନିର୍ମାତା ଏବଂ ସୃଜନଶୀଳ ସମ୍ପନ୍ନ ବ୍ୟକ୍ତିମାନେ ବିଶ୍ୱରେ ମନୋରଞ୍ଜନ ଶିଳ୍ପ କ୍ଷେତ୍ରରେ ଅଭୂତପୂର୍ବ ପରିବର୍ତ୍ତନ ଆଣିପାରିବେ। ଏବେ ଏହି ଶିଳ୍ପ 18 ବିଲିୟନ୍ ଡଲାର ସମ୍ବଳିତ ହୋଇଥିବାବେଳେ ଆଗାମୀ ଦଶନ୍ଧିରେ ଏହା 100 ବିଲିୟନ୍ ଡଲାରରେ ପହଞ୍ଚିବ। ବିଶ୍ୱରେ ଭାରତର କଳା, ସଂସ୍କୃତି ଏବଂ ମନୋରଞ୍ଜନ କ୍ଷେତ୍ରର ନୂତନତ୍ୱକୁ ପହଞ୍ଚାଇବା ପାଇଁ ୱେବ୍ସ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ମୁକେଶ ଅମ୍ବାନୀ କହିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଜାତିଗତ ଜନଗଣନା ନିଷ୍ପତ୍ତି ସାମାଜିକ ନ୍ୟାୟ ପ୍ରତି ଏନ୍ଡିଏ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଆଜି ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ କହିଛନ୍ତି ଏହି ନିଷ୍ପତ୍ତି ହଠାତ୍ ନିଆଯାଇ ନାହିଁ, ବରଂ ଏହା ସରକାରଙ୍କ ବିଚାର ବିମର୍ଶ ଓ ଉଦ୍ଦେଶ୍ୟମୂଳକ ଆଭିମୁଖ୍ୟର ପରିପ୍ରକାଶ କରୁଛି।
2021 में जनगणना होनी थी लेकिन कोविड के प्रकोप में उसको अभी स्थगित रखा गया था लेकिन आने वाले जनगणना में पहली बार जातिगत जनगणना को एक सैद्धांतिक पॉलिसी डिसीजन लिया गया है कल की राजनीतिक विषय की कैबिनेट समिति में जिसकी संकेत देश के गृह मंत्री लगभग एक साल पहले सूचित किया था।
आपण माने संवाद सुनुछंती आकाशवाणी रु। ଶ୍ରମିକ ଶ୍ରେଣୀର ଅବଦାନକୁ ସମ୍ମାନ ଦେବା ଏବଂ ସେମାନଙ୍କ ଅଧିକାରକୁ ପ୍ରୋହାହିତ କରିବା ଉଦ୍ଦେଶ୍ୟରେ ଆଜି ସାରା ବିଶ୍ୱରେ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳନ କରାଯାଉଛି। ସମଗ୍ର ବିଶ୍ୱରେ ଅର୍ଥନୈତିକ ଏବଂ ସାମାଜିକ ଅଧିକାରକୁ ସୁରକ୍ଷିତ କରିବା କ୍ଷେତ୍ରରେ ଶ୍ରମିକଙ୍କ ବଳିଦାନକୁ ଏହି ଦିବସରେ ସ୍କରଣ କରାଯାଉଛି। ଆଜିର ଦିବସକୁ ମଧ୍ୟ ମଇ ଦିବସ କୁହାଯାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ତର୍ଜାତିକ ଶ୍ରମିକ ଦିବସ ଅବସରରେ କହିଛନ୍ତି ବିକଶିତ ଭାରତର ସ୍ୱପ୍ନକୁ ପୂରଣ କରିବା ଲାଗି ଦେଶର ଶ୍ରମଶକ୍ତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।
विकसित भारत के निर्माण के लिए हमारे जो सपने हैं, जो आकांक्षाएं हैं, उन्हें साकार करने में भारत की श्रम शक्ति की बहुत बड़ी भूमिका है। आज भारत फिर से दुनिया की सबसे तेजी से आगे बढ़ रही अर्थव्यवस्था बना है। इसका बहुत बड़ा श्रेय हमारे श्रमिकों को ही जाता है।
ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦେଶର ସମସ୍ତ ଶ୍ରମିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଶ୍ରମିକମାନେ ବିକଶିତ ଭାରତ ଗଠନର ସଂକଳ୍ପକୁ ସଫଳ କରିବା ନେଇ ଦିନରାତି କଠିନ ପରିଶ୍ରମ କରୁଛନ୍ତି। ଜମ୍ମୁ କାଶ୍ମୀରର ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ଲଗାତାର ସପ୍ତମ ରାତିରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଉତ୍ତେଜନା ସୃଷ୍ଟି କରିଛି। ପ୍ରତିରକ୍ଷା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଭାରତୀୟ ସେନା ପାକ୍ ସେନାର ଏଭଳି କାର୍ଯ୍ୟର ଉଚିତ ଜବାବ ଦେଇଛନ୍ତି। ନିୟନ୍ତ୍ରଣ ରେଖା ଅତିକ୍ରମ କରି କୁପୁୱାରା ଉରି ଓ ଅଖନୁର ସେକ୍ଟରରେ ପାକ୍ ସେନା ପୋଷ୍ଟଗୁଡ଼ିକ ଗୁଳିଚାଳନା କରିଛନ୍ତି। ଅନ୍ୟପକ୍ଷରେ ନିୟନ୍ତ୍ରଣ ରେଖା ଅତିକ୍ରମ କରି ହୋଇଥିବା ଗୁଳିଚାଳନାର ଭାରତ ଜବାବ ଦେଇଛି ବୋଲି ଭାରତୀୟ ସେନା ପକ୍ଷରୁ କୁହାଯାଇଛି। ମହାରାଷ୍ଟ୍ର ଏବଂ ଗୁଜରାଟର ଆଜି ସ୍ଥାପନା ଦିବସ ପାଳନ କରାଯାଉଛି। ମହାରାଷ୍ଟ୍ରର 66ତମ ପ୍ରତିଷ୍ଠା ଦିବସ ଅବସରରେ ଦେଶର ବିକାଶରେ ଗତ 65 ବର୍ଷ ମଧ୍ୟରେ ଶିଳ୍ପ, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, କ୍ରୀଡ଼ା, ସାହିତ୍ୟ ଏବଂ ସାମାଜିକ ନ୍ୟାୟ କ୍ଷେତ୍ରରେ ରାଜ୍ୟ ଅନେକ ସଫଳତା ହାସଲ କରିଛି ବୋଲି କୁହାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହାରାଷ୍ଟ୍ରର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଛତ୍ରପତି ଶିବାଜୀ ମହାରାଜଙ୍କ ଭୂମି ମହାରାଷ୍ଟ୍ରର ଲୋକମାନଙ୍କ ମଧ୍ୟରେ ସର୍ବଦା ଦେଶଭକ୍ତିର ଭାବନା ଏବଂ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାର ସାହସ ରହିଛି। ମହାତ୍ମା ଫୁଲେ, ସାବିତ୍ରୀବାଈ ଫୁଲେ, ମହାଦେବ ଗୋବିନ୍ଦ ରାନାଡେ, ବାଲ ଗଙ୍ଗାଧର ତିଲକ, ଗୋପାଳକୃଷ୍ଣ ଗୋଖଲେ ଏବଂ ବାବା ସାହେବ ଆମ୍ବେଦକରଙ୍କ ସମେତ ରାଜ୍ୟର ମହାନ ବ୍ୟକ୍ତିମାନେ ସମାଜକୁ ଏକ ନୂଆ ଦିଗ ଦେଇଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି। ଉପରାଷ୍ଟ୍ରପତି ଜଗଦୀପ ଧଙ୍କଡ଼ ମହାରାଷ୍ଟ୍ରର ସାମାଜିକ ସଂସ୍କାର ଏବଂ ଅର୍ଥନୈତିକ ନେତୃତ୍ୱ ସବୁ ସମୟରେ ଜାତୀୟ ଗୌରବର ଉତ୍ସ ହୋଇ ରହିଛି ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ର ସ୍ଥାପନା ଦିବସ ଅବସରରେ ମହାରାଷ୍ଟ୍ରବାସୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଭାରତର ବିକାଶରେ ମହାରାଷ୍ଟ୍ର ସର୍ବଦା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ସେ କହିଛନ୍ତି ମହାରାଷ୍ଟ୍ର ହେଉଛି ପ୍ରଗତିର ଏକ ମଜବୁତ ସ୍ତମ୍ଭ। ଆଜି ମଧ୍ୟ ଗୁଜରାଟର ପ୍ରତିଷ୍ଠା ଦିବସ ପାଳନ କରାଯାଉଛି। ଭାଷା ଭିତ୍ତିରେ ବମ୍ବେ ରାଜ୍ୟରୁ ଅଲଗା ହେବା ପରେ 1960 ଆଜିର ଦିନରେ ଗୁଜରାଟ ରାଜ୍ୟ ଗଠନ ହୋଇଥିଲା। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁଜରାଟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ରାଷ୍ଟ୍ରପତି କହିଛନ୍ତି ଗୁଜରାଟ ହେଉଛି ଜାତିର ପିତା ମହାତ୍ମା ଗାନ୍ଧି ଏବଂ ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଭଳି ବ୍ୟକ୍ତିତ୍ୱଙ୍କ ରାଜ୍ୟ। ସେ କହିଛନ୍ତି ଗୁଜରାଟର ଲୋକମାନେ ସେମାନଙ୍କ ପ୍ରତିଭା, ନିଷ୍ଠା ଏବଂ କଠିନ ପରିଶ୍ରମ ବଳରେ ସମଗ୍ର ବିଶ୍ୱରେ ଭାରତର ସମ୍ମାନ ବୃଦ୍ଧି କରିଛନ୍ତି। ଉପରାଷ୍ଟ୍ରପତି ଜଗଦୀପ ଧଙ୍କଡ଼ ଗୁଜରାଟକୁ ଆଗକୁ ବଢ଼ିବା ସହ ନୂତନ ଶିଖରରେ ପହଞ୍ଚିବା ପାଇଁ କାମନା କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହାର ସଂସ୍କୃତି, ଉଦ୍ୟୋଗୀ ଭାବନା ଏବଂ ଗତିଶୀଳତା ଗୁଜରାଟକୁ ସ୍ୱତନ୍ତ୍ର କରିଛି ବୋଲି କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୁଜରାଟବାସୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଗୁଜରାଟ ଏହାର ବିବିଧ ପ୍ରାକୃତିକ ସମ୍ପଦ, ସାଂସ୍କୃତିକ ଐତିହ୍ୟ ଏବଂ ଆତିଥେୟତା ପାଇଁ ପ୍ରସିଦ୍ଧ। ଆଇପିଏଲ୍ T20 କ୍ରିକେଟ୍ ସିରିଜ୍ର ଆଜିର ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଜୟପୁରର ସବାଇ ମାନସିଂ ଷ୍ଟାଡିୟମ୍ରେ ଆଜି ସନ୍ଧ୍ୟା 7:30ରେ ଏହି ମ୍ୟାଚ୍ ଖେଳାଯିବ। କ୍ରିକେଟ୍ ଜଗତରେ ଅଭୂତପୂର୍ବ ବ୍ୟାଟିଂ ପ୍ରଦର୍ଶନ କରିଥିବା 14 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ସମସ୍ତଙ୍କ ନଜର ରହିବ। ସେ 35 ବଲ୍ରେ ଶତକ ହାସଲ କରିଥିଲେ। ଗତକାଲିର ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ 4 ୱିକେଟ୍ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ୱେବ୍ସ ଶିଖର ସମ୍ମିଳନୀ ବିଶ୍ୱ ମଞ୍ଚରେ ଭାରତର ସୃଜନଶୀଳ ଶକ୍ତିକୁ ପ୍ରତିନିଧିତ୍ୱ କରୁଛି କହିଛନ୍ତି ପ୍ରଧାନମନ୍ତ୍ରୀ। ଜାତିଗତ ଜନଗଣନା ନିଷ୍ପତ୍ତି ସାମାଜିକ ନ୍ୟାୟ ପ୍ରତି ଏନ୍ଡିଏ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରମିକ ଶ୍ରେଣୀର ଅବଦାନକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଆଜି ପାଳିତ ହେଉଛି ଆନ୍ତର୍ଜାତିକ ଶ୍ରମ ଦିବସ। ମହାରାଷ୍ଟ୍ର ଏବଂ ଗୁଜରାଟର ସ୍ଥାପନା ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ଏବଂ ଆଇପିଏଲ୍ T20 କ୍ରିକେଟ୍ ସିରିଜ୍ର ଆଜିର ମ୍ୟାଚ୍ରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଲଗ୍ଇନ୍ କରିପାରିବେ।